ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ କଳା ଆଉ ବାଣିଜ୍ୟ ବିଭାଗର ପରୀକ୍ଷା ଆଜିଠାନୁ ମୂଲ ହେବା। ଗଲାକାଲିଠାନୁ ବିଜ୍ଞାନ ବିଭାଗର ପରୀକ୍ଷା ମୂଲ ହୋଇଛି। ବିଜ୍ଞାନ ବିଭାଗର ମାତୃଭାଷା ପରୀକ୍ଷାର୍ଥୀ 114,980 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍। ରାଜ୍ୟ ଏଥର 1276 ପରୀକ୍ଷା କେନ୍ଦ୍ର କରାଯାଇଛି। କଳା ବିଜ୍ଞାନ ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର୍ଥୀ 393,618 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍। ଗଲାକାଲି ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହିତ ହୋଇଥିବା ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍। ଆଇବା 21 ତାରିଖନୁ ହେବାର୍କେ ଥିବା ମେଟ୍ରିକ୍ ବୋର୍ଡ ପରୀକ୍ଷା ଲାଗି ବଛାଯାଇଥିବା ନୋଡାଲ୍ ସେଣ୍ଟର ଆର୍ ସମ୍ଭେଦନଶୀଲ ପରୀକ୍ଷା କେନ୍ଦ୍ରମାନଙ୍କୁ ଭିଡ଼ିଓ ସିଧା ପ୍ରସାରଣ ଆଜିଠାନୁ ପରୀକ୍ଷାମୂଳକ ଭାବେ କରାଯିବା। ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ଆଉ ଦାୟିତ୍ୱରେ ଥିବା ଅଧିକାରୀମାନେ 600 କେନ୍ଦ୍ର ଲାଇଭ୍ ଭିଡ଼ିଓ ଅନୁଧ୍ୟାନ କରିବେ ବୋଲି ବୋର୍ଡ ତରଫ ସୂଚନା ଦିଆଯାଇଛି। ସେଆଡ଼େ ପରୀକ୍ଷା ଲାଗି ଗଲାକାଲିଠାନୁ ସବୁ ଦୂରିଆ ନୋଡାଲ୍ ସେଣ୍ଟରମାନଙ୍କୁ ପ୍ରଶ୍ନପତ୍ର ପହଞ୍ଚି ସାରିଛି। ଆଜି କଟକ ଭୁବନେଶ୍ୱର ବାଗିର ପାଖର ପାଖର ଜିଲ୍ଲାର ସେଣ୍ଟରମାନଙ୍କୁ ପ୍ରଶ୍ନପତ୍ର ପହଞ୍ଚାଯିବା ବୋଲି ବୋର୍ଡ ତରଫ କୁହାଯାଇଛି। ଭୁବନେଶ୍ୱର ୟୁନିଟ୍ 3 ପ୍ରଦର୍ଶନୀ ପଡ଼ିଆଠାରେ ବୈନିକା ତରଫ ହେବାର୍କେ ଥିବା ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା ଆଜି ମୂଲ ହେବା। ବୟନ ଆଉ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗ ଦେଇକରି ମେଳାକେ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଆଇବା 1 ଏପ୍ରିଲ୍ ତାରିଖ ତକ୍ ହେବାର୍କେ ଥିବାର ମେଳା ସକାଳର 11:30 ମୂଲ ହୋଇକରି ରାତି 9:30 ତକ୍ ଚାଲ୍ବା। ଆଗରୁ ଚାଲୁଥିବା ବହୁଟେ ବେଆଇନ ମଦ କାରବାରକେ ରୋକବାର ସହିତ ଇଥି ସମ୍ପୃକ୍ତ ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଅବକାରୀ ଆଉ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଗଲାକାଲି ଭୁବନେଶ୍ୱର ଲୋକସେବା ଭବନଠାରେ ହୋଇଥିବା ଅବକାରୀ ବିଭାଗର ସମୀକ୍ଷା ବୈଠକଠି ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଜିଲ୍ଲାୱାରୀ ଏନ୍ଫୋର୍ସମେଣ୍ଟ କାର୍ଯ୍ୟକଳାପ ରାଜସ୍ୱ ଆଦାୟ ମାମଲା ସଂଖ୍ୟା ମହୁଲ ଫୁଲ ବିକ୍ରି ଆର୍ ଭିନ୍ ଭିନ୍ ଦେଶୀ ମଦ ତିଆରି ଜିନିଷ ଜବତ ବାବଦେ ଜିଲ୍ଲା ଅବକାରୀ ଅଧୀକ୍ଷକମାନଙ୍କୁ ତଥ୍ୟ ମାଗିଥିଲେ। ଇତାର ସହିତ ବିଭାଗ ନ ଖାଲି ପଡ଼ିଥିବା ପଦବୀ ପୂରଣ କରବାର ଦିଗେ ପ୍ରକ୍ରିୟା ମୂଲ ହେବାର ସଙ୍ଗେ ଅଧିକାରୀ ଆର୍ କର୍ମଚାରୀମାନଙ୍କୁ ତାଲିମ ଦେବାର ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଭୁବନେଶ୍ୱରର ଗୋଟିଏ ଘରୋଇ ବିଶ୍ୱବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ଲାଗି ରାଜ୍ୟ ସରକାର ଗୋଟିଏ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍। ଇତାର ସହିତ ବିଶ୍ୱବିଦ୍ୟାଳୟର ସୁରକ୍ଷାକର୍ମୀମାନଙ୍କର ଖରାପ ବ୍ୟବହାର ବାବଦ ଅଭିଯୋଗର ଭିଲ୍ ତଦନ୍ତ କରାଯିବା ବୋଲି କୁହାଯାଇଛି। ଘଟଣାଥି ଜଡ଼ିତ ଥିବା ଶଙ୍କର ବିରୋଧନ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବାର୍କେ ନିଷ୍ପଭି ନିଆଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳର 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 119 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିଲେ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାଥି ଇତା ପ୍ରସାରଣ କରାଯିବା। ସେହିଦିନ ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ଫେରଘାଏ ପ୍ରସାରଣ କରାଯିବା। ରେଳବାଇ ନିରାପତ୍ତା ଲାଗି 2 କର୍ମଚାରୀ ପୁରସ୍କୃତ ହୋଇଛନ୍। ସୁରକ୍ଷିତ ଟ୍ରେନ୍ ଚଳାଚଳ ଆଉ ନିରାପତ୍ତା ନିୟମ ମାନିକରି ନିଜର କାମ କରିଥିବାରୁ ସେମାନଙ୍କୁ ଏହି ପୁରସ୍କାର ଦିଆଯାଇଛି। ସେମାନେ ହେଲେ ବରିଷ୍ଠ ଗୁଡ୍ସ ଟ୍ରେନ୍ ମ୍ୟାନେଜର ଉପେନ୍ଦ୍ର କୁମାର ଆଉ ଟ୍ରାକ୍ ମ୍ୟାନେଜର ଅନନ୍ତ ପଲ୍ଦିଆ। ସମ୍ବଲପୁର ରେଳମଣ୍ଡଳ ପ୍ରବନ୍ଧକ ତୁଷାରକାନ୍ତ ପାଣ୍ଡେ ସେମାନଙ୍କୁ ପ୍ରମାଣପତ୍ର ସହିତ ନଗଦ ପୁରସ୍କାର ଟଙ୍କା ଦେଇକରି ସମ୍ମାନିତ କରିଛନ୍। ସମ୍ବଲପୁର ମହାନଗର ନିଗମ ଇଲାକାନ ଟ୍ରାଫିକ୍ ନିୟନ୍ତ୍ରଣ ସହିତ ସହର ଉପରେ କଡ଼ା ନଜର ରଖବା ଲାଗି ଖାସ୍ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା ମୂଲ ହେବା। ଗଲାକାଲି ସମ୍ବଲପୁର ମହାନଗର ନିଗମ ଆଉ ଠିକା ସଂସ୍ଥା ଭିତରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସହରରେ ବହୁତ ଦିନ ହେଲା ଖରାପ ଅବସ୍ଥାରେ ଥିବା ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆସିପାରିବା। ପ୍ରକଳ୍ପ ଲାଗି 4,96,00,000 ଟଙ୍କା ଖର୍ଚ୍ଚ ହେବା ଓ ଆଇବା 1 ଏପ୍ରିଲ୍ ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯିବା ବୋଲି ଯୋଜନା କରାଯାଉଛି ବୋଲି ମହାନଗର ନିଗମ ଆୟୁକ୍ତ ବେଦଭୂଷଣ ସୂଚନା ଦେଇଛନ୍। ତାମିଲନାଡୁର ଚେନ୍ନାଇଠାରେ ଚାଲିଥିବା 23 ପାରା ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ ଥି ଗଲାକାଲି ଓଡ଼ିଶାକେ ଗୋଟିଏ କାଂସ୍ୟ ପଦକ ମିଳିଛି। T12 100 ମିଟର ଦୌଡ଼ଥି ଓଡ଼ିଶାର ଜାନକୀ ଓରା ରାଜ୍ୟ ଲାଗି ପହିଲା ପଦକ ଜିତିଛନ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ ଥି ଗଲାକାଲି ଭାରତ ପୁରୁଷ ଆଉ ମହିଳା ଦଳ ପରାଜିତ ହୋଇଛନ୍। ମହିଳା ଦଳ ସ୍ପେନ୍ରୁ 4-3 ଆଉ ପୁରୁଷ ଦଳ 4-1 ଜର୍ମାନୀନୁ ହାରିଛନ୍। ସେନ୍ତା ଇଂଲଣ୍ଡ ପୁରୁଷ ଦଳ ଟ୍ରାଇ ବ୍ରେକର୍ 1-0 ଦେଇକରି ସ୍ପେନ୍କେ ହରାଇଥିଲା। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଜିଠାନୁ 5 ତ ଘଡ଼ଘଡ଼ି ସାଙ୍ଗେ ବର୍ଷାର ସମ୍ଭାବନା ରହିଛି। ଆଇବାକାଲିଠାନୁ ସମ୍ଭଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼ ସହିତ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ ଭିଲ୍ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ଦିଆଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।